আকাশবাণী। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଛତିଶଗଡ଼ ରାୟପୁରରେ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ ଇରାନରୁ ଫେରିଛନ୍ତି 1117 ଜଣ ଭାରତୀୟ। ଇରାନର 3 ପରମାଣୁସ୍ଥଳୀ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କଲା ଆମେରିକା। ବ୍ରାଜିଲରେ ହଟ୍ ଏୟାର ବେଲୁନ୍ ଦୁର୍ଘଟଣାରେ 8 ମୃତ 13 ଆହତ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ 209 ରନ୍ରୁ ଇନିଂସ ଆରମ୍ଭ କରିବ ଇଂଲଣ୍ଡ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ଦିନିଆ ଛତିଶଗଡ଼ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ଶାହା ରାୟପୁର ଏବଂ ନାରାୟଣପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ଶାହା ଆଜି ରାୟପୁରରେ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର କ୍ୟାମ୍ପସ୍ର ଶିଳାନ୍ୟାସ କରିବେ। ପ୍ରାୟ 400 କୋଟି ଟଙ୍କା ବ୍ୟୟରେ 40 ଏକର ପରିମିତ ଅଞ୍ଚଳରେ ଏହି ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ନିର୍ମାଣ କରାଯିବ। ଶ୍ରୀ ଶାହା ରାୟପୁରର ନଭାରେ ଛତିଶଗଡ଼ ଏବଂ ପଡ଼ୋଶୀ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ସୁରକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ଅନ୍ୟ ଏକ ବୈଠକରେ ଶ୍ରୀ ଶାହା ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଛତିଶଗଡ଼ ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ଶାହା ବସ୍ତର ଡିଭିଜନ ଅନ୍ତର୍ଗତ ନାରାୟଣପୁର ଜିଲ୍ଲାର ଇର୍କଭଟି ଗ୍ରାମ ଅଞ୍ଚଳରେ ଥିବା ସୀମା ସୁରକ୍ଷା ବଳ ଶିବିର ପରିଦର୍ଶନ କରିବେ।
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜ ରାୟପୁର ମେ ନ୍ୟାସନାଲ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟି ଅର୍ ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟରୀ କେ ରାୟପୁର ପରିସର କା ଶିଳାନ୍ୟାସ କରେଙ୍ଗେ। ଶ୍ରୀ ଶାହ ଆଜ ନବା ରାୟପୁର ମେ ଛତିଶଗଡ଼ ଅର୍ ପଡ଼ୋଶୀ ରାଜ୍ୟ କେ ପୁଲିସ୍ ମହାନିର୍ଦ୍ଦେଶକ ଅର୍ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକୋଂ କେ ସାଥ ସୁରକ୍ଷା ସମ୍ବନ୍ଧିତ ମୁଦ୍ଦୋଂ କୋ ଲେକର ବୈଠକ କରେଙ୍ଗେ। ଏକ ଅନ୍ୟ ବୈଠକ ମେ କେନ୍ଦ୍ରୀୟ ଗୃହମନ୍ତ୍ରୀ ବାମପନ୍ଥୀ ଉଗ୍ରବାଦ ପର ସୁରକ୍ଷା କି ସମୀକ୍ଷା ଭି କରେଙ୍ଗେ। ବିକଳ୍ପ ଶୁକ୍ଲା, ଆକାଶବାଣୀ ସମାଚାର, ରାୟପୁର।
ଅପରେସନ୍ ସିନ୍ଧୁ ଅଧୀନରେ ଇରାନରୁ ନେପାଳ ଏବଂ ଶ୍ରୀଲଙ୍କାର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ଉଭୟ ଦେଶ କୃତଜ୍ଞତା ଜ୍ଞାପନ କରିଛନ୍ତି। ନେପାଳ ବିଦେଶ ମନ୍ତ୍ରୀ ଅର୍ଜୁ ରାଣା ଦେଓ୍ୱା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ନେପାଳ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଭାରତର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତ ନେପାଳ ମଧ୍ୟରେ ଥିବା ଦୃଢ଼ ସମ୍ପର୍କ ଏହାର ପ୍ରମାଣ ଦେଉଛି। ପୂର୍ବରୁ ଶ୍ରୀଲଙ୍କା ସରକାର ମଧ୍ୟ ଭାରତର ସମୟୋଚିତ ପଦକ୍ଷେପ ଲାଗି କୃତଜ୍ଞତା ଜଣାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଶ୍ରୀଲଙ୍କା ମଧ୍ୟରେ ଥିବା ସମ୍ପର୍କକୁ ଦୋହରାଇଥିଲେ। ଇରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଉଭୟ ଦେଶର ସରକାରଙ୍କ ପକ୍ଷରୁ ଅନୁରୋଧ ମିଳିବା ପରେ ସମ୍ପୃକ୍ତ ଦେଶର ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଥିଲା। ଗତକାଲି 290 ଜଣ ଭାରତୀୟଙ୍କୁ ସୁରକ୍ଷିତ ନୂଆଦିଲ୍ଲୀ ଅଣାଯିବା ପରେ ଅପରେସନ୍ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ 1117 ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ନେଇ 3 ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି। ବିଳମ୍ବ ନକରି ଏହି ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ କୁହାଯାଇଛି। 10 ଦିନ ମଧ୍ୟରେ ଏ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଏୟାର ଇଣ୍ଡିଆକୁ DGCA ନିର୍ଦ୍ଦେଶ ଦେଇଛି। ଏହି ଅଧିକାରୀମାନେ ବିମାନ ଚଳାଚଳ ମାର୍ଗ ପ୍ରଣାଳୀରେ ସଠିକତା ଅବଲମ୍ବନ ନ କରିଥିବାରୁ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଉତ୍ତରାଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ମାସ 10 ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର କହିଛନ୍ତି ଆସନ୍ତା 25 ତାରିଖରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା 28 ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି। ମିଜୋରାମରେ ଆସାମ ରାଇଫଲ୍ସ ଏବଂ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ 11 କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରିଛନ୍ତି। ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଏହି ଘଟଣାରେ 2 ଜଣ ମହିଳାଙ୍କ ସମେତ 5 ଜଣ ନିଶାଦ୍ରବ୍ୟ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ନିଶାଦ୍ରବ୍ୟ କାରବାର ନେଇ ଗୁପ୍ତ ସୂଚନା ଆଧାରରେ ଭାସେଇକାଇରୁ ଲୁଙ୍ଗଲେଇ ଜିଲ୍ଲାକୁ ପଠାଯାଉଥିବା ନିଶାଦ୍ରବ୍ୟ ଜବତ କରାଯାଇଥିଲା। ଏରିଆ ଡୋମିନେସନ୍ ପାର୍ଟି ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଏହି ନିଶାଦ୍ରବ୍ୟ ଜବତ କରିବା ସହ ଗିରଫଦାରୀ କରିଛି। ଅନ୍ୟ 2 ଘଟଣାରେ ଆସାମ ରାଇଫଲ୍ସ 81 ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଏବଂ ଚମ୍ପାଇ ଜିଲ୍ଲାରୁ 29 ଲକ୍ଷ ଟଙ୍କାର ହେରୋଇନ୍ ଜବତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ର ତିନୋଟି ପରମାଣୁ ସ୍ଥଳୀ ଉପରେ ଆକ୍ରମଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଆମେରିକା ଫୋର୍ଦୋ, ନାତାଞ୍ଜ ଏବଂ ଇସ୍ଫାହାନ୍ରେ ଥିବା ଇରାନ୍ର ପରମାଣୁ ସ୍ଥଳୀ ଉପରେ ଆକ୍ରମଣ କରିଛି ଏବଂ ସମସ୍ତ ବିମାନ ଇରାନ୍ ଆକାଶସୀମା ବାହାରକୁ ବାହାରିଯାଇଛନ୍ତି। ଏହି ଘୋଷଣା ପରେ ଆମେରିକା ଇରାନ୍ ଉପରେ ଆକ୍ରମଣରେ ଇସ୍ରାଏଲ୍ ସହ ସାମିଲ ହୋଇଥିବା ଅନୁମାନ କରାଯାଉଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ର ପରମାଣୁ ସ୍ଥଳ ଉପରେ ଇସ୍ରାଏଲ୍ ସହ ଆକ୍ରମଣରେ ସାମିଲ ହେବାକୁ ବିଚାର କରୁଥିବା ପୂର୍ବରୁ କହିଥିଲେ। ଏ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଶ୍ରୀ ଟ୍ରମ୍ପ କହିଥିଲେ ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ସିଧାସଳଖ ସାମିଲ ହେବ କି ନାହିଁ ସେ ବିଷୟରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରାଯିବ। ଗତକାଲି ଇସ୍ରାଏଲ ସେନା ପକ୍ଷରୁ ଇରାନ୍ର ବନ୍ଦର ସହର ବନ୍ଦର ଆବାସ ଉପରେ ଆକ୍ରମଣ କରାଯାଇଛି। ବିଶ୍ୱ ତୈଳ ବାଣିଜ୍ୟର 20% ପରିବହନ କରାଯାଉଥିବା ଏବଂ ନୌସେନା ମୁଖ୍ୟାଳୟ ଥିବା ସମ୍ପୃକ୍ତ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଇରାନ୍ରେ କ୍ଷେପଣାସ୍ତ୍ର ସଂରକ୍ଷଣ ଏବଂ ଭିତ୍ତିଭୂମି ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରାଯାଉଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏହି ଆକ୍ରମଣରେ ଇରାନ୍ର ବରିଷ୍ଠ କମାଣ୍ଡର ସୟିଦ ଇଜାଦି ପ୍ରାଣ ହରାଇଛନ୍ତି। ଇରାନ୍ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ କହିଛି ଇସ୍ରାଏଲ ପକ୍ଷରୁ ଗଣମାଧ୍ୟମ କେନ୍ଦ୍ରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରାଯାଉଛି। ସେ ଆକ୍ରମଣରେ ହାଇଫାଠାରେ 23 ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଇରାନ୍ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ତାଙ୍କ ଦେଶ କୂଟନୈତିକ ସ୍ତରରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଅଛି। ତେବେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ବନ୍ଦ ହେଲେ ଏହି କଥାବାର୍ତ୍ତା ସମ୍ଭବ ହୋଇପାରିବ। ଇରାନ୍ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଚାଲିଥିବା ସଂଘର୍ଷରେ 430 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ 3500ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଇସ୍ରାଏଲ କର୍ତ୍ତୃପକ୍ଷ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ତାଙ୍କ ଦେଶର 24 ଜଣ ନାଗରିକ ପ୍ରାଣ ହରାଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି 2030 ପର୍ଯ୍ୟନ୍ତ ଭାରତ ସହ ଦୀର୍ଘକାଳୀନ ସହଭାଗିତା ନିମନ୍ତେ ଖୁବ୍ ଶୀଘ୍ର ପ୍ରକ୍ରିୟା ଚୂଡ଼ାନ୍ତ କରାଯିବ। ସେଣ୍ଟ ପିଟର୍ସବର୍ଗ ଆନ୍ତର୍ଜାତିକ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପୁତିନ କହିଛନ୍ତି ମସ୍କୋ ଭାରତ ସମେତ ତା'ର ସହଯୋଗୀ ଦେଶଗୁଡ଼ିକ ସହ ଦୀର୍ଘସୂତ୍ରୀ ଅର୍ଥନୈତିକ ସହଯୋଗ ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ଯାଉଛି। ଚୀନ୍ ଏବଂ ରୁଷ ନୂଆ ବିଶ୍ୱ ବ୍ୟବସ୍ଥା ସୃଷ୍ଟି କରୁଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି। ବ୍ରାଜିଲର ସାଣ୍ଟା କାଟାରିନାଠାରେ ଗତ ରାତିରେ ଏକ ହଟ୍ ଏୟାର ବେଲୁନ୍ରେ ନିଆଁ ଲାଗିଯିବା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଛି। ସେଥିରେ 21 ଜଣ ଯାତ୍ରୀ ଥିବାବେଳେ ପାଇଲଟ୍କୁ ମିଶାଇ 13 ଜଣ ଆହତ ହୋଇଛନ୍ତି। ଏକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପାଇଲଟ୍ଙ୍କ କହିବା ଅନୁଯାୟୀ ହଟ୍ ଏୟାର ବେଲୁନ୍ ମଧ୍ୟରେ ଅଗ୍ନିକାଣ୍ଡ ଘଟିବା ଫଳରେ ସେ ବେଲୁନ୍କୁ ତଳକୁ ଖସାଇଥିଲେ ଏବଂ ଯାତ୍ରୀମାନଙ୍କୁ ଡେଇଁ ପଡ଼ିବା ଲାଗି କହିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦେଶରେ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୋଜେକ୍ଟ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଛାତ ଉପରେ ସୌରଶକ୍ତି ଇକୋସିଷ୍ଟମକୁ ଅଧିକ ତ୍ୱରାନ୍ୱିତ କରିବା। 4 ପ୍ରମୁଖ ବର୍ଗରେ ଏଥିପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ସେଗୁଡ଼ିକ ହେଉଛି ସୁଲଭତା, ସ୍ଥାୟୀ, ଅନ୍ତର୍ଭୁକ୍ତି ଏବଂ ପରିବେଶଗତ ସ୍ଥିରତା। ଦେଶରେ ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକଠାରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ଏଥିରେ ପ୍ରଥମ ପୁରସ୍କାର ବାବଦରେ 1 କୋଟି ଟଙ୍କା, ଦ୍ୱିତୀୟ ପୁରସ୍କାର ବାବଦରେ 50 ଲକ୍ଷ ଟଙ୍କା ଏବଂ ତୃତୀୟ ପୁରସ୍କାର ବାବଦରେ 30 ଲକ୍ଷ ଟଙ୍କା ରହିଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ଆଜି ଲିଡ୍ସର ହେଡ୍ଲିଙ୍ଗଠାରେ ତୃତୀୟ ଦିନରେ ଭାରତର 471 ରନ୍ ଜବାବରେ 209 ରନ୍ରୁ ଇନିଂସ ଆରମ୍ଭ କରିବ। ଗତକାଲି ଖେଳ ଶେଷ ହେବା ବେଳକୁ ଓଲି ପୋପ୍ 100 ରନ୍ରେ ଅପରାଜିତ ଥିଲେ। ଗତକାଲି ଭାରତ 3 ୱିକେଟ୍ରେ 368 ରନ୍ରୁ ଇନିଂସ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ, ଅଧିନାୟକ ସୁମନ ଗିଲ୍ ଏବଂ ଉପ ଅଧିନାୟକ ରିଷଭ ପନ୍ଥ ଶତକ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ଏବଂ ଜୋ ଷ୍ଟଙ୍ଗ 4 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ରିଷଭ ପନ୍ଥ ତାଙ୍କ ଜୀବନର 7ମ ଶତକ ହାସଲ କରି ଭାରତୀୟ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂ ଧୋନିଙ୍କ ସହ ସମକକ୍ଷ ହେବାରେ ଗୌରବ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଛତିଶଗଡ଼ ରାୟପୁରରେ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ ଇରାନ୍ରୁ ଫେରିଛନ୍ତି 1117 ଜଣ ଭାରତୀୟ। ଇରାନ୍ର 3 ପରମାଣୁସ୍ଥଳୀ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କଲା ଆମେରିକା। ବ୍ରାଜିଲରେ ହଟ୍ ଏୟାର ବେଲୁନ୍ ଦୁର୍ଘଟଣାରେ 8 ମୃତ, 13 ଆହତ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ 209 ରନ୍ ଇନିଂସ ଆରମ୍ଭ କରିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।